ସେ ହସିବାକୁ ଚେଷ୍ଟା କରୁଥିଲା। ତା ହସୁଥିଲା ସାର୍ବଜନୀନ, କିନ୍ତୁ ମୋ ପାଖେ କାହିଁ ଅଟକୁଥିଲା। ତାର ପ୍ରତିଟି ହସର ପ୍ରତିଟି ପାଖୁଡ଼ା ମୋ ହୃଦୟରେ କେଉଁଠି ନା କେଉଁଠି ଅଟକି ଯାଉଥିଲା। ସେ ଚାଲି ଯାଉଥିଲା ସମସ୍ତଙ୍କ ଆଖି ସାମ୍ନାରେ, କିନ୍ତୁ ମୋ ଆଖି ଆଡ଼ୁଆଳରେ ତାର ଛାପ ଛାଡ଼ି ଯାଉଥିଲା। ସେ କଥା କହୁଥିଲା, ଧରିଲା ଓଠ ତାର ଧରି ଧରି କେତେ ଶବ୍ଦମାନଙ୍କୁ ଗେଲ କରୁଥିଲା, କିନ୍ତୁ ମୋ ଭିତରେ ସେ ଶବ୍ଦମାନେ ସବୁ ସୁନ୍ଦର ଭାବରେ ସାଇତା ହୋଇଥିବା ଅମୂଲ୍ୟ ରତ୍ନ ଭଳି ଥିଲେ। ତାର ସବୁକିଛି ସବୁ କାର୍ଯ୍ୟକଳାପ ମୋ ଭିତରେ ଗଭୀର ଛାପ ଛାଡ଼ୁଥିଲା। ମୁଁ ଆକର୍ଷିତ ହେଉଥିଲି ତା ଆଡ଼କୁ, ତା ନଜର ଆଡ଼ୁଆଳରେ ଧୀରେ ଧୀରେ ମୁଁ ଆକର୍ଷିତ ହେବା, ମୋଠୁ ତା ଆଡ଼କୁ ସଂକ୍ରମିତ ହେଲା, ଏବଂ ପରେ ଏବେ ଆମେ ଦୁହେଁ ସଂକ୍ରମିତ। ସେ ମୋ ପାଇଁ, ମୁଁ ତା ପାଇଁ ବିତି ଚାଲିଛି ଜୀବନ। ଜିଇଁବାର ଏକ ଭିନ୍ନ ମୋଡ଼ ନେଇ ଆମେ ଆଗେଇ ଚାଲିଛୁ, ପାଦରେ ପାଦ ମିଶେଇ, ହାତରେ ହାତ ରଖି, ହୃଦୟର ସବୁ ଅନାବନା ଭାବନାକୁ ପରସ୍ପର ମଧ୍ୟରେ ଛନ୍ଦି ଦେଇ ଆମେ ଶପଥ କରିଛୁ ଆଗକୁ ଯିବୁ, ଆଗକୁ ଯିବୁ।